वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
श्रीमद्भागवतम
श्रीमद्भागवतम
दशम स्कंद
दशम स्कंद
नवम अध्याय श्लोक नौ
श्लोक नौ
तामातजस्ति प्रसमीक्ष्य सत्वरा तामातजस्तिं प्रसमीक्ष्य सत्वरा
तामातजस्तिं प्रसमीक्ष्य सत्वरम्
ततो वरुह्यापससारभीतवा
ततो
वरुह्यापससारभीतवा गोप्यानुधावन्न जमापजोगिनां गोप्यानुधावन्न जमापजोगिनां क्षमं प्रवेष्टुं तपसेरितं मनः क्षमं प्रवेष्टुं तपसेरितं मनः तामातजस्तिं प्रसमीक्ष्य सत्वरा ततो वरुह्यापससारमीतवा गोप्यानुधावन्न जमापजोगिनां गोप्यानुधावन्न जमापजोगिनां क्षमं प्रवेष्टुं तपसेरितं मनः तामातजस्तिं प्रसमीक्ष्य सत्वरा ततो वरुह्यापससारभीतवा गोप्यानुधावन्न जमापजोगिनां क्षमं प्रवेष्टुं तपसेरितं मनः तामातजस्तिं प्रसमीक्ष्य सत्वरा ततो वरुह्यापससारभीतवान्
मनोभाव
दर्शन करी अवतरण करी अपससार पलायन कले जपरी अत्यंत भयभीत भई गोपी माजसुदा अन्नधावत तांक पश्चात धावन कले न नुहे जम जहांको आप प्राप्त हेबा को असमर्थ जोगिना जोगिमान कर क्षमा जो मैंने पाई पारती प्रवेशुम ब्रह्म ज्योति व परमात्मा लीन हो चेष्टा करी तपस्या द्वारा ईरितम से ही उद्देश्य साधन जत्नशील साधन जत्नशील मन ध्यान द्वारा श्रोक्रहण बा श्रीकृष्ण जितेबाला माँ को हाथ माँ को हाथ में छाट माँ को हाथ में छाट धरी सेठे उपस्थित हो देखिले से द्रुत बेगे गुरुकूल उपरू डे पड़े और अत्यंत भयभीत होपरी पलायन कले कठोर तपस्या बल में जहाँ को योगी मैंने परमात्मा रूपे ध्यान कर ब्रह्म लीन होगा चेष्टा कर प्राप्त हो पारती ମା ଯଶୋଦା ସେହି ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ପୁତ୍ର ବୋଲି ମନେ କରି ତାଙ୍କୁ ଧରିବା ପାଇଁ ତାଙ୍କ ପଛରେ ଧାବିତ ହୋଇଥିଲେ। ଭାଗବତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯୋଗୀମାନେ କୃଷ୍ଣଙ୍କୁ ପରମାତ୍ମା ରୂପେ ଯୋଗୀମାନେ ଦୁଇ ଥର ଲେଖାଯାଇଛି। ଯୋଗୀମାନେ କୃଷ୍ଣଙ୍କୁ ପରମାତ୍ମା ରୂପେ ଧରିବାକୁ ଚାହାନ୍ତି ଏବଂ କଠୋର ତପସ୍ୟା ଦ୍ୱାରା ତାଙ୍କୁ ପାଇବାକୁ ଚେଷ୍ଟା କରି ମଧ୍ୟ ସେମାନେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ମା' ଯଶୋଦା କୃଷ୍ଣଙ୍କୁ ଧରି ପକାଇଲେ, ସେଇ ଧରି ପକାଇବେ ସେଇ ଭୟରେ କୃଷ୍ଣ ଦୌଡ଼ି ପଳାଇ ଯାଉଛନ୍ତି। ଏହା ଭକ୍ତ ଏବଂ ଯୋଗୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ନିରୂପଣ କରୁଛି। ଯୋଗୀମାନେ କୃଷ୍ଣଙ୍କୁ ପାଆନ୍ତି ନାହିଁ, କିନ୍ତୁ ମା' ଯଶୋଦାଙ୍କ ପରି ଶୁଦ୍ଧ ଭକ୍ତ ନିକଟରେ କୃଷ୍ଣ ଇତିମଧ୍ୟରେ ଯାଇଛନ୍ତି। ଏପରିକି କୃଷ୍ଣ ମା' ଯଶୋଦାଙ୍କ ହାତରେ ଛଡ଼ି ଦେଖି ଭୟଭୀତ ହୋଇଥିଲେ, ସେହି କଥା କୁନ୍ତୀ ଦେବୀ ତାଙ୍କ ପ୍ରାର୍ଥନାରେ ଉଲ୍ଲେଖ କରିଛନ୍ତି। ଭୟ ଭାବନାୟା ସ୍ଥିତସ୍ୟ ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟ ଶ୍ଳୋକ 31। ଶ୍ରୀକୃଷ୍ଣ ମା' ଯଶୋଦାଙ୍କ ଭୟରେ ଭୀତ, ଆଉ ଯୋଗୀମାନେ କୃଷ୍ଣଙ୍କ ଭୟରେ ଭୀତ। ଯୋଗୀମାନେ ଜ୍ଞାନ ଯୋଗ ଏବଂ ଅନ୍ୟାନ୍ୟ ଯୋଗ ପନ୍ଥା ଦ୍ୱାରା କୃଷ୍ଣଙ୍କୁ ପାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ସେମାନେ ସଫଳ ହୁଅନ୍ତି ନାହିଁ। କିନ୍ତୁ ମା' ଯଶୋଦା ଯଦିଓ ଥିଲେ ଜଣେ ସ୍ତ୍ରୀ ଲୋକ, ତଥାପି ଶ୍ରୀକୃଷ୍ଣ ତାଙ୍କ ଭୟରେ ଭୀତ, ସେହି କଥା ଏହି ଶ୍ଳୋକରେ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। ଓଁ ବିଶ୍ୱାଦାୟ କୃଷ୍ଣ ପେଷ୍ଟାୟ ପୁରାଣି ପ୍ରଚାର ନିର୍ଦ୍ଧାୟ କୃଷ୍ଣ। ପୁଣି ଆମେ ଆଜି ଦଶମ ସ୍କନ୍ଦ ନବମ ଅଧ୍ୟାୟ ଶ୍ଳୋକ 9 ଉପରେ କୃଷ୍ଣ ଆଲୋଚନା କରିବା। ତେଣୁ ଇଏ ଯେଉଁ ମା' ଯଶୋଦା ଏବଂ ପୁତ୍ର ମା' ପୁତ୍ରର ଭାବ ବିନିମୟ ଚାଲିଛି, ସେ ବିଷୟରେ ବିସ୍ତାର ଭାବରେ ଏହି ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମା' ଯଶୋଦା ରଜୁ ଦ୍ୱାରା କୃଷ୍ଣଙ୍କୁ ବନ୍ଧନ କଲେ, ତେଣୁ ଇଏ ଅସମ୍ଭବକୁ ସମ୍ଭବ କରୁଛନ୍ତି। ଭଗବାନ ଏଭଳି ବସ୍ତୁ ଏଠି ବର୍ଣ୍ଣନା କରାଯାଉଛି। ତା ମାତ ଜଷ୍ଟିଂ ପ୍ରସମିକ ସତ୍ୱର ମା' ଯଶୋଦା ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେଖିଲେ ମା' ଦେଖିଲେ ପୁଅ ନାହିଁ, ତେଣୁ ଦାଦିଭାଣ୍ଡଟି ଭାଙ୍ଗିଯାଇଛି, ତଳେ ଭାଙ୍ଗିଯାଇଛି ମାନେ ଜଣାପଡ଼ୁନି ଭଙ୍ଗିଲା ଭଳିଆ, କିନ୍ତୁ ତଳେ ସବୁ ସବୁ ଥିଲା, ଦହି ଫୁ ସବୁ ଥିଲା, ସବୁ ଚାରିଆଡ଼େ ବୋହିଯାଇଛି, ସେ ତ ଜାଣିଲେ ସେ ଦଦିଆଣ୍ଡି ଭାଙ୍ଗିଛି ଭଙ୍ଗା ହେଇଛି। ତେଣୁ ସେ ହସିଲେ କାହିଁକିନା ପୁଅର ଯେଉଁ ବୁଦ୍ଧି ଏବଂ ପୁଅର ଶକ୍ତି ଦେଖିକି ସେ କ୍ରୋଧ ପ୍ରକାଶ କଲେ ନାହିଁ, ସେ ହସିଦେଲେ, କାରଣ ତାର ଏତେ ବୁଦ୍ଧି ଉପରେ ଭାଙ୍ଗିଲେ କାଳେ ଶବ୍ଦ ହେବ, ମା' ଜାଣିପାରିବେ, ସେଥିପାଇଁ ସେ ତଳେ ଟେକିକିରି 25 କେଜିର ଦଧି ଭାଣ୍ଡକୁ ଟେକିକିରି ଛୋଟ ପିଲା ଏତେ ଶକ୍ତିଦାର ରହିଛି, ତାକୁ ତଳକୁ ଭାଙ୍ଗିଛି ଜଣାପଡ଼ିବ ନାହିଁ ଭଙ୍ଗା ହେଲା ଭଳିଆ, କିନ୍ତୁ ସବୁ ଦହି ସବୁ ଚାରିଆଡ଼େ ବୋହିଯାଇଛି। ଏବଂ ଯେତେବେଳେ ଦେଖିଲେ ମା' ପୁତ୍ର ନାହିଁ ସେଠି, ତେଣୁ ଭାବିଲେ କି ପୁଅର କାମ ନଟକଟ କାର୍ଯ୍ୟ କରିଛି ସିଏ, ତେଣୁ ସେ ଯେଉଁ ଦହି ସବୁ ସେ ଗୃହ ସାରା ବୋହିଯାଇଥିଲା ସେଥିରେ ସବୁ ତାଙ୍କର ଯେଉଁ ଛୋଟ ଛୋଟ ପାଦ ରହିଛି ପୁଅର, ସେ ପାଦରେ ସେ ଅନ୍ୟ ଗୃହକୁ ଯାଇଛନ୍ତି, ସେଇଟାକୁ ଦେଖି ମା' ଯାଉଛନ୍ତି ସେ ପୁଅର ଅନୁସନ୍ଧାନରେ। ଏବଂ ବାଟିରେ ଗୋଟେ ଜଷ୍ଟି ଥିଲା, ଗୋଟେ ବାଡ଼ିଟେ ଥିଲା, ତେଣୁ ସେଇ ବାଡ଼ିଟି ଉଠେଇ ନେଇଗଲେ। ଏଇଠି କୁହାଯିବ ତାମା ତ ଜଷ୍ଟିଂ ପ୍ରସମିକ ସତ୍ୱର ତାମ ସେଇ କଥା ତ ଶୁଣୁନ, କଥା ବେଳେ ଯାଇକି ଡିଷ୍ଟର୍ବ କରୁଛନ୍ତି। ତାମା ତ ଜଷ୍ଟିଂ ହାତ ଜଷ୍ଟିଂ ହାତରେ ହାତରେ ଜଷ୍ଟି ଧରିଛନ୍ତି ତା ମା' ଯଶୋଦା। ମା' ଯଶୋଦା ଆସିବା ଦେଖି ମର୍କଟ ମାନେ ପଳାଇଗଲେ ଏବଂ କୃଷ୍ଣ ଜାଣିପାରିଲେ ମା' ଆସୁଛନ୍ତି ବୋଲି, ମାଙ୍କଡ଼ ମାନେ ଯେଉଁ ଧାଇଁ ପଳାଇଗଲେ ସେ ଜାଣିପାରିଲେ ମା' ଆସିଗଲେ, କାରଣ ସେ ବିଶଙ୍କିତ ନେତ୍ରରେ ଦେଖୁଥିଲେ ଇଆଡ଼େ ସିଆଡ଼େ ଚାହିଁକି ନିଜେ ଲହୁଣୀ ଗ୍ରହଣ କରୁଥିଲେ ଏବଂ ମାଙ୍କଡ଼ ମାନଙ୍କୁ ଦେଉଥିଲେ। ତେଣୁ ବର୍ତ୍ତମାନ ଭଗବାନ ଜାଣିପାରିଲେ, କୃଷ୍ଣ ଜାଣିପାରିଲେ ଯେ ମା' ଆସୁଛନ୍ତି, କିନ୍ତୁ ଯେତେବେଳେ ଦେଖିଦେଲେ ହାତ ଜଷ୍ଟିମ୍ ହାତରେ ଜଷ୍ଟି ରହିଛି, ଖାଲି ଆସୁନାହାନ୍ତି ବାଡ଼ି ଧରିକି ଆସୁଛନ୍ତି, ତେଣୁ ବାଡ଼ି ଆଉ କାହା ପାଇଁ ବ୍ୟବହାର କରାଯିବ। ତେଣୁ ପ୍ରସମିକ୍ଷ ଦେଖିଦେଲେ ପ୍ରସମିକ୍ଷ ଭଗବାନ ସବୁ କିଛି ଜାଣିପାରନ୍ତି, ଏ ନୁହଁ ଖାଲି ଦେଖିଦେଲେ ଚକ୍ଷୁର ଦେଖିଲେ ସେ ଜାଣିବେ, ତା ନହେଲେ ଜାଣିପାରିବେ ନାହିଁ। ଭଗବାନ ଖାଲି ସେଇ କଥାଟା କ'ଣ ଦେଖିବେ, ବର୍ତ୍ତମାନ କଥା ଭଗବାନ ସବୁ ଦେଖିପାରନ୍ତି। ବେଦାହଂ ସନ୍ତି ତାହାନି ବର୍ତ୍ତମାନ ଚାର୍ଜନ ଭବିଷ୍ୟାଣି ତ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁ ଜାଣନ୍ତି, ବେଦାହଂ ସନ୍ତି ଅତୀତ କଥା ତ ଜାଣନ୍ତି, ଅତୀତ କଥା ଆମେ ଜାଣୁଛେ ଆମେ କହିପାରିବା, କିନ୍ତୁ ଆମ ପୂର୍ବଜନ୍ମ କଥା ଆମେ କହିପାରିବା ନାହିଁ। କିନ୍ତୁ ଭଗବାନ କୋଟିଏ ବର୍ଷ ତଳେ କୋଟିଏ ଜନ୍ମ ତଳେ ଆମେ କ'ଣ ଥିଲେ ସେ କଥା କହିବେ। ଭଗବାନଙ୍କର ଏଭଳି ଏ ଯେଉଁ ପ୍ରସମୀକ୍ଷ ଇକ୍ଷଣ, ଭଗବାନଙ୍କର ଇକ୍ଷଣ ଏହିଭଳି ଭାବରେ ସମୀକ୍ଷ ପ୍ରସମୀକ୍ଷ ଆହୁରି ଉନ୍ନତ ତାଙ୍କର ଇକ୍ଷଣ। ଅତୀତରେ କ'ଣ ଥିଲା, ଯେମିତି ଗାନ୍ଧାରୀ ଗାନ୍ଧାରୀ ମା କହିଲେ ଯେ ମୋର ଆଗରେ ମୋର ଶହେ ପୁତ୍ର ବିନଷ୍ଟ ହେଲେ ମୁଁ ସେ ସତୀ ନାରୀ ଥିଲେ, ସାତ ଜନ୍ମର କଥା ମନେ ଥିଲା ତାଙ୍କର, ହେଲେ ମୁଁ ସାତ ଜନ୍ମରେ କୌଣସି ପାପ କରିନାହିଁ, କାହିଁକି ମୋ ଆଗରେ ମୋର ପୁତ୍ରମାନେ ମୃତ୍ୟୁବରଣ କଲେ। ସେ ଅଭିଶାପ ଦେଇଥିଲେ ଗାନ୍ଧାରୀ, ତମ ଆଗରେ ମଧ୍ୟ ତମର ପିଲାମାନେ ସବୁ ମୃତ୍ୟୁବରଣ କରିବେ। ତେଣୁ ଯାହା ହେଉ ଭଗବାନ କୃଷ୍ଣ ସେଟାକୁ ଗ୍ରହଣ କଲେ, ତାଙ୍କର ମାଙ୍କର ଅଭିଶାପ, ମା ଗାନ୍ଧାରୀଙ୍କର ଅଭିଶାପ। କାରଣ ଭଗବାନ ଯେଉଁ କାର୍ଯ୍ୟ କରିବେ ସେ ଏଇ ମାଧ୍ୟମରେ କରିବେ। ଗାନ୍ଧାରୀ ଯେଉଁ ଅଭିଶାପ ଦେଇଦେଲେ, ଭଗବାନଙ୍କର ଚାହୁଁଥିଲେ ସେଇଟା ହେବା ପାଇଁ, ଯାଦବ ବଂଶକୁ ସେ ଧ୍ୱଂସ କରିବେ, ଯିବା ପୂର୍ବରୁ ସେ ଯାଦବ ବଂଶମାନଙ୍କୁ ଧ୍ୱଂସ କରିକି ସେ ଯିବେ। ତେଣୁ ଏଇଭଳି ଭାବରେ ମା ଗାନ୍ଧାରୀ ଅଭିଶାପ ଦେଇଛନ୍ତି, ଆଉ ଗୋଟେ ସେପଟେ ମଧ୍ୟ ମୁନି ଋଷିମାନେ ଅଭିଶାପ ଦେଇଥିଲେ, ଯେତେବେଳେ ପିଣ୍ଡାରିତ କ୍ଷେତ୍ରରେ ମୁନି ଋଷିମାନେ ଭଗବାନ ଯେଉଁଠି ଅଛନ୍ତି, ଆମେ ଭଗବାନଙ୍କୁ ଭିତରେ ଏତେ ସେବା ଏତେ ସବୁ ଚାଲିଛି, ଯାହାକୁ କହିଲେ ତପସ୍ୟରୀ ତାଙ୍କ ମନ ତପସ୍ୟା ଆମକୁ ସବୁ ଚାଲିଛି ଏଠି, ଏ ତପସ୍ୟା କ୍ଷେତ୍ର ତପସ୍ୟା ହେଉଛି। ତେଣୁ ମୁନି ଋଷିମାନେ ସେଇ ଭଗବାନଙ୍କୁ ଯେଉଁ ପ୍ରାପ୍ତ ହେବା ପାଇଁ ତପସ୍ୟା କରନ୍ତି, ସେଇ ଭଗବାନ ଲୀଳା କରୁଛନ୍ତି। ତେଣୁ ଦ୍ୱାରକାର ନିକଟରେ ଯେଉଁ ରହିଛି ପ୍ରଭାସ କ୍ଷେତ୍ର, ସେଇ ପାଖରେ ପିଣ୍ଡରିକ କ୍ଷେତ୍ର ବୋଲି ଗୋଟେ ରହିଛି, ସେଇ ପିଣ୍ଡରିକ କ୍ଷେତ୍ରରେ ମୁନି ଋଷିମାନେ ସବୁବେଳେ ସେଇଠି ଥାଆନ୍ତି, ଡେରା ପକେଇକି ରହିଥାନ୍ତି। ଭଗବାନ କେତେବେଳେ କୃପା ହେବ, ଯେଉଁ ଭଗବାନ ସେ ଜନ୍ମ ଜନ୍ମ ଧରି ଧ୍ୟାନ କରୁଥିଲେ ସେଇ ଭଗବାନ ଆଜି ଲୀଳା କରୁଛନ୍ତି। ତେଣୁ ସେଇ ସମୟରେ ଯାଦବ ପିଲାମାନେ, ଏଇ ଭଗବାନ କୃଷ୍ଣଙ୍କର ପିଲାମାନେ ଶାମ୍ବ ଇତ୍ୟାଦି, ସେମାନେ ସବୁ ଛୋଟ ପିଲା ଥିଲେ, ସେ ପିଲାମାନେ କ'ଣ କଲେ ନା ଶାମ୍ବକୁ ଗୋଟେ କନ୍ୟା ବେଶ କରାଇଦେଲେ, ଏବଂ ତାଙ୍କୁ ନେଇକରି ସେ ମୁନି ଋଷିମାନଙ୍କ ପାଖରେ ଯାଇ ତାଙ୍କୁ ପରିହାସ କଲାଭଳି ପରିହାସ କରୁଛନ୍ତି। ତେଣୁ କହୁଛନ୍ତି ମୁନି, ଇଏ ମୁନିବର ଏ ଯେଉଁ କନ୍ୟା ଜଣଙ୍କ ରହିଛନ୍ତି, ବହୁତ ସୁନ୍ଦରୀ କନ୍ୟା, ଶ୍ୟାମଳ ଶ୍ୟାମଳୀ କନ୍ୟା, ତାଙ୍କର ଗର୍ଭରେ ସନ୍ତାନ ରହିଛି, କୌଣସି ସନ୍ତାନ ଆମେ ସେ ଜାଣିବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣ କହିବା ପାଇଁ ସେ ଲଜ୍ଜାବୋଧ କରୁଛନ୍ତି, ଆପଣ ଟିକେ କୃପା କରି କହିବେ କି ଏ ତାଙ୍କର ଗର୍ଭରେ କେଉଁ ସନ୍ତାନ ରହିଛି। ମୁନି ଋଷିମାନେ କ୍ରୋଧ କରି କହିବେ, ଭାଗବତ ଏକାଶକୁ ପ୍ରଥମତରେ ବର୍ଣ୍ଣନା କରାଯାଇଛି, ଏବଂ ପ୍ରଲୁବ୍ଧା ଏଭଳି ଭାବରେ ଯେତେବେଳେ ତାଙ୍କୁ ସେମାନେ ଚଟା ପରିହାସ କରୁଛନ୍ତି, କୁପିତ କୁପିତ ହେଇ କ୍ରୋଧ ପ୍ରକାଶ କରି କହିଲେ ଜନାଇଷଦି ବୋ ମନ୍ଧା, ଆରେ ମୂର୍ଖମାନେ ସିଏ ଗୋଟେ ଜନ୍ମ କରିବେ, ମୂଷଳମ୍ କୂଳ ନାଶନ, ମୂଷଳ ଜନ୍ମ କରିବେ, ମୂଷଳ ଯେଉଁଟା କୂଳ ନାଶ କରିବ ତମର। ପିଲାବେଳେ ଯେଉଁ ଥଟା ପରିହାସ କରୁଥିଲେ ବର୍ତ୍ତମାନ ଭୟ ଆରମ୍ଭ ହେଇଗଲା, କିନ୍ତୁ ସାଙ୍ଗେ ସାଙ୍ଗେ ଦେଖିଦେଲେ ସେ ଯେଉଁ ସାମ୍ବର ବସ୍ତ୍ରକୁ କାଢ଼ି ଦେଖିଲେ ସଚରେ ଗୋଟେ ମୂଷଳଟି ଗୋଟେ ଆସି ବଞ୍ଚିଯାଇଛି। ତେଣୁ ଭାଗବତ ବର୍ଣ୍ଣନା କରାଯାଇଛି, ଏ କଥା ଯେତେବେଳେ ଜାଣିଲେ ପିଲାମାନେ ଭୟ କରି ଆସି ଉଗ୍ରସେନ ରାଜା ଥିଲେ, ଭଗବାନ କୃଷ୍ଣଙ୍କୁ କହିଲେ ନାହିଁ, ପିତାଙ୍କୁ କହିଲେ ନାହିଁ। ଉଗ୍ରସେନ ଯେତେବେଳେ ଜାଣିଲେ ଏଇଭଳି କଥା, ସେ ମଧ୍ୟ କୃଷ୍ଣଙ୍କୁ କହିଲେ ନାହିଁ ଭୟ କରି। ତେଣୁ ସିଏ କ'ଣ କଲେ, ରାଜା ଭୀମକୁ ଡାକି ସେ ମୂଷଳଟାକୁ ନଷ୍ଟ କରିବା ପାଇଁ ସବୁ ଇଏ ଦେଇଥିଲେ ତାଙ୍କୁ, ସିଏ ସବୁ ପତ୍ରରେ ଘୋରି 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 ଆଉ ଟିକେ ନାକୁ ଥିଲା ତାକୁ ପିନ୍ଧିଦେଲେ ସମୁଦ୍ରରେ। ସେ ଯେଉଁ ଚୂର୍ଣ୍ଣ ସବୁ ଯାଇ ଗୋଟେ ସ୍ଥାନରେ ଏରକା ବନ ଗୋଟେ ହେଇଗଲା, ଘାସ ଗୋଟେ ହେଇଗଲା, ଏବଂ ସେ ଯେଉଁ ଖଣ୍ଡକ ରହିଲା ସେ ଖଣ୍ଡକୁ ଜଣେ ମାଛ ଖାଇ ଦେଇଥିଲା, ଯାହାକୁ ଜରା ନାମକ ଶବର ସେ ମାଛଟି ପ୍ରାପ୍ତ ହୋଇ ସେଇ ଖଣ୍ଡକୁ ପାଇଥିଲା ଲୁହା ଖଣ୍ଡ। ତେଣୁ ସେଇ ଯେଉଁ ଘାସ ସବୁ ହେଇଥିଲା ସେ ଘାସ ଯେତେବେଳେ ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ସେସବୁ ଭଗବାନ ଚାହିଁଥିଲେ ସେ ଯେଉଁ ରହିଛି ଅଭିଶାପ ସବୁ ରହିଛି ସେଟାକୁ ବ୍ୟର୍ଥ କରିପାରିଥାନ୍ତେ। ଭଗବାନ ସବୁକିଛି କରିପାରିବେ କିନ୍ତୁ ଭଗବାନ ଚାହୁଁଥିଲେ ଯଦୁବଂଶ ଧ୍ୱଂସ ହେବା ପାଇଁ। ତେଣୁ ମୁନିମାନଙ୍କ ଅଭିଶାପ ଗାଧରଙ୍କ ଅଭିଶାପରେ ଯାଦବ ବଂଶ ସବୁ ଧ୍ୱଂସ ହେଲେ ସେ ବହୁତ ପ୍ରସଙ୍ଗ ରହିଛି ଆମେ ସେଠି ଆଲୋଚନା କରିବା ନାହିଁ। କିନ୍ତୁ ଆମର କଥା ହେଉଛି ଭଗବାନ କହିଲେ ଦେଖ ମା ଗାନ୍ଧରୀ ତମ ଦେଖ ତମର ପୁରୁଣା କଥା ଆହୁରି ମନେ ପକାଅ ସାତ ଜନ୍ମ କଥା ପୂର୍ବ କଥା ମନେ ଅଛି ଆଉ ମନେ ନାହିଁ ଆଠ ଅଷ୍ଟମ ଜନ୍ମରେ କ'ଣ ଥିଲା ମନେ ଅଛି ନା ନାହିଁ ନବମ ଜନ୍ମ ନା ଶହେ ଜନ୍ମ ତଳେ କଥା କ'ଣ ମନେ ରଖିପାରିବ ଶହେ ଜନ୍ମ ତଳେ ତମେ ଥିଲ ରାଜପୁତ୍ରୀ ଥିଲ ରାଜକନ୍ୟା ଥିଲ ସେହି ସମୟରେ ଗୋଟେ ପୁଷ୍କରିଣୀରେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଥିଲ ସେହି ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା ତା ଦେହରେ ଶହେଟି ପୁତ୍ର ଥିଲେ ତମେ ସେ ଅଣ୍ଡାକୁ ସବୁ ଗୋଡ଼ରେ ଚାପି ଦେଇଥିଲ ତେଣୁ ସେ କଇଁଚ ତୁମକୁ ଅଭିଶାପ ଦେଇଥିଲା ତା ଆଗରେ ଯେଉଁଭଳି ଭାବରେ ତମେ ତାର ପୁତ୍ରମାନଙ୍କୁ ହତ୍ୟା କଲ ତମର ମଧ୍ୟ ତମ ଆଗରେ ତମ ପୁତ୍ରମାନେ ହତ୍ୟା ହେବେ ଅଭିଶାପ ଦେଇଥିଲା ମୁଁ କ'ଣ କରିବି ତମେ କର୍ମଫଳ ପ୍ରାପ୍ତ ହେବ। ତେଣୁ ଏଇଭଳି ଭାବରେ ଭଗବତ ଗୀତାରେ ଭଗବାନ କହୁଛନ୍ତି କିଭଳି ଭାବରେ କର୍ମ କ'ଣ କି କର୍ମ କି ଅକ୍ରମିତି କବୟପି ଅକ୍ର ମହିତା ମୁନିମାନେ ମଧ୍ୟ ଜାଣିପାରନ୍ତି ନାହିଁ କି କର୍ମର କି ଫଳ ହେବ କେଉଁଟା ଠିକ୍ କର୍ମ କେଉଁଟା ଠିକ୍ କର୍ମ ନୁହଁ ସେଇଟା ମଧ୍ୟ ବୁଝିପାରନ୍ତି ନାହିଁ ମାନେ ଅନ୍ୟ କଥା ତ ଛାଡ଼ନ୍ତୁ। ତେଣୁ ଇଏ ଯେଉଁ ପ୍ରସମିକ୍ଷ ଭଗବାନ ଖାଲି ଯେ ବର୍ତ୍ତମାନ କଥା ଦେଖୁଛନ୍ତି ତାହା ନୁହଁ ଭବିଷ୍ୟତ କଥା ମଧ୍ୟ ଦେଖିବେ ଭବିଷ୍ୟତରେ କ'ଣ ହେବ ବର୍ତ୍ତମାନ ସପ୍ତମମାନଙ୍କର ଅଠେଇଶତମ ଦ୍ୱାପର ଚାଲିଛି ଏଇଭଳି ଭାବରେ ଏକସ୍ତରୀ ଦିବ୍ୟ ଯୁଗ ଗଲେ ଏ ସପ୍ତମମାନଙ୍କର ସମୟ ସରିବ ସପ୍ତମମାନଙ୍କର ସମୟ ସରିଲେ ଯେଉଁ ଅଷ୍ଟମମାନଙ୍କୁ ଆସିବେ ଶ୍ରାବଣୀମାନଙ୍କୁ ସେ ଶ୍ରାବଣୀମାନଙ୍କ ସମୟରେ କ'ଣ ହେବ ସେ କଥା ଭଗବାନ କହିଦେଇଛନ୍ତି। ଯେ ବଳି ମହାରାଜ ଯେ ଥିଲେ ଯାହାଙ୍କଠାରୁ ଭଗବାନ ତିଲକୁ ନେଇ ଇନ୍ଦ୍ରକୁ ପ୍ରଦାନ କରିଥିଲେ ସେ ବଳି ମହାରାଜ ସେତେବେଳେ ଇନ୍ଦ୍ର ହେବେ ଭବିଷ୍ୟତ ସବୁ କହିଦେଉଛନ୍ତି। ଆମେ ଯେଉଁ ପଢ଼ୁଛେ ଜୟଦେବଙ୍କର ଦଶାବତାର ସେଥିରେ କୁହାଯାଇଛି ମ୍ଲେଚ୍ଛ ବିବାହ ନିଧନେ କଳୟସୀ କରବାଳ ଧୂମକେତୁ ମିଳିବ କିମ୍ବି କରାଳ କେଶବ ଦ୍ରିତ କଳିକି ଶରୀର କଳିକି ଆସିବେ କଳିଯୁଗର ଅନ୍ତିମରେ ଆସିବେ ସିଏ ବର୍ତ୍ତମାନ ମାତ୍ର 5000 ବର୍ଷ ଯାଇଛି ଆଉ 4,37,000 ବର୍ଷ ଅଛି। ତେଣୁ ଏସବୁ ଯେଉଁମାନେ ଅମୋଘ ଦୃଷ୍ଟି ତାଙ୍କୁ କୁହାଯାଏ ଯେଉଁମାନେ ଭଗବାନ ଭକ୍ତ ଶୁଦ୍ଧ ଭକ୍ତ ତାଙ୍କର ଦୃଷ୍ଟି ସେଠି ଅମୋଘ ସେଥିରେ କୌଣସି ବିଫଳତା ନାହିଁ ବା ତା ଦେହରେ କୌଣସି ସୀମିତ ଜ୍ଞାନ ନାହିଁ ପୂର୍ଣ୍ଣ ଜ୍ଞାନ ରହିଛି ତାଙ୍କର ଆଉ ଇଏ ତ ସ୍ୱୟଂ ଭଗବାନ। ତେଣୁ ପ୍ରସମିକ୍ଷ ଦେଖିଦେଲେ ଜାଣିପାରିଲେ ସବୁ ମା ଆସନ୍ତି ବାଡ଼ିବେ ବୋଲି ତେଣୁ ଗଲେ ନା ସତ୍ୱର ସାଙ୍ଗେ ସାଙ୍ଗେ ଡେଇଁଲେ ତତୋ ଅବରୁ ସେଇଠୁ ଡେଇଁଲେ ଗୋଟେ ଡିଆ ବାହାରିଲେ ତତୋ ଅବରୁ ଅବଶସାର ଗୀତ ଅବଶେଷ ଧାଇଁଲେ ତାପରେ ଧାଇଁଲେ ଅବଶସାର କିଭଳି ଧାଉଛନ୍ତି ନା ଗୀତବ ମାଙ୍କ ଭୟ କରିକି ଧାଉଛନ୍ତି ଯାହାଙ୍କ ଭୟରେ ସ୍ୱୟଂ ଭୟ ଭୟଭୀତ ହୁଅନ୍ତି ଯମରାଜ ମଧ୍ୟ ଭୟଭୀତ ହୁଅନ୍ତି ଭଗବାନ ସେତେବେଳେ ମା କପିଳଦେବଙ୍କୁ କପିଳଦେବ ମା ଦେବତୀଙ୍କୁ କହୁଛନ୍ତି ଯେ ମୋର ଭକ୍ତି କଲେ ପ୍ରକୃତରେ ଜଣେ ଜୀବନରେ ସାର୍ଥକତା ପ୍ରାପ୍ତ ହେବ ସିଦ୍ଧି ପ୍ରାପ୍ତ ହେବ। ତେଣୁ ମା ଚିନ୍ତା କରୁଛନ୍ତି ଦେବତୀ ଯେ ଆମେ କେବଳ ଭଗବାନଙ୍କର ପୂଜା କରିବା ଯଦି ତାହେଲେ ଦେବତାମାନେ ହୁଏତ କ୍ରୋଧ ପ୍ରକାଶ କରିପାରନ୍ତି ଏ କଥା ମନରେ ଚିନ୍ତା କରୁଛନ୍ତି ମା ଦେବତୀ। ତେଣୁ ଭଗବାନ କହିଲେ ଯେ ମଦ୍ଭୟାତ୍ ଭାତି ଭାତୋୟନ୍ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ବର୍ଷତେନ୍ଦ୍ର ଦହତ୍ୟଗ୍ନି ମୃତ୍ୟୁ ଶରତି ମଦ୍ଭୟାତ୍ ମା ଦେବତାମାନେ କ'ଣ କ'ଣ କରିବେ ସେମାନେ ମୋ ଭୟରେ ସବୁ କାର୍ଯ୍ୟ କରୁଛନ୍ତି ମଦ୍ଭୟାତ୍ ଭାତି ଭାତୋୟନ୍ ପବନ ଦେବ ଯେଉଁ ପବନ ଦେଉଛନ୍ତି ଭାତି ଭାତୋୟମ୍ ସେଟା କେମିତି ଦେଉଛନ୍ତି ନା ମଦ୍ ଭୟାତ୍ ମୋର ଭୟରେ ସେମାନେ ପବନ ଦେଉଛନ୍ତି ମଦ୍ ଭୟାତ୍ ଭାତି ଭାତୋୟମ୍ सूर्यास्तपन मत भया, सूर्यदेव जो जो आलोक दौंती ताप दौंती ये मोर भय रे। आम वैज्ञानिक मैंने कहते सूर्य स्थिर अच्छा एवं पृथ्वी घुरुची, किंतु आम शास्त्र मतरे खाली पृथ्वी घुरुची ता नुह सूर्य मत घुरुंच सूर्य तर जो ब्रह्मा ब्रह्म शंकर सविता कहले यक्षक्रेश सविता सकल ग्रहणा राजा समस्त सूरमति रसेश तेजा जस्या भया भ्रमति संभृत काल चक्रो गोविंद महापुरुषं तमं भजा। जस्या भया भगवान का आज्ञा रे से घुरी घुरुंति जस्या भया भ्रमति संभृत काल चक्रो। सूर्यदेव पाखे आम कह जाए हनुमान जी जाते पाठ पढ़ापी हनुमान जी की जन्म होता बेले देखिले सूर्य को देखिले सकाल सकाल भोर सकाल देखिले लाल बड़ी दुसंत से भाव गोटे फल बोल कर पड़े सूर्य लोक पड़े सी तो बहुत कथा रही जहा हूँ पाठ पढ़िया कथा है माँ अंजना पठेले सूर्यदेव पठेले। सूर्यदेव होती भगवान के शिष्य भगवत चतुर्थ देव भगवान कहले ना इमं विवसित योगम प्रोक्तवान अहम अभ्यम विवसान हो सूर्यदेवता सूर्य देवता जी विवसान सी हो भगवान तक ज्ञान देते के ज्ञान प्रभुपाद महाराज कह 12,40,000 वर्ष पूर्वे एत वर्ष तले भगवान से ज्ञान देते व्यवसान को। तेणु हनुमान जो जाते सी कहुए सूर्यदेव जो तर क्लास आरंभ हुए जितकी स्टूडेंट आसा कथा सब स्टूडेंट फिलअप हो जाते आज जगह नाला सीट नाला कि हनुमान कहले कि असुविधा ना मु मोर रिजर्व सीट निजे ये करी आप बस ये करेंगे क्लास ने ग्रहण कर तेणु सूर्य जो जाऊनारे से बस सामनारे बस सूर्य सीधा जा ये बैक करके जाऊँगी पछुआ जाऊँगी शुणी ज्ञान आरंभ करेंगे। यही भाव में हनुमान सूर्यदेव ठारू ज्ञान ग्रहण करते कहुए तेणु ये जो अपसार भीतवत सूर्य मध्यात बात बात सूर्य स्तपत मध्यात वर्ष तीन्द्रो इंद्र जो वर्षा कर भगवान आज्ञा कर बिना आज्ञा भगवान थे आरंभ करते आसंता काल आरंभ करवा भागवत सप्ताह भगवान जो छता धरले गोवर्धन छता को धरले भगवान छोट पिला छतटा को तोड़ी दिए से भाव भगवान ये जो कते क्रोश त्रय तीन क्रोश मानने छ माइल आठ किलोमीटर पाखापाखि से रही स्थान जो हाँ गोवर्धन ताकू भगवान मामा हाथ का टेकिदारे तेणु यही भाव में भगवान भयरे समस्त कार्य कर वर्ष तेन्द्र दहत अग्नि अग्निदेव जो दहन कर भगवान का आज्ञा कर एमती कि मृत्यु चरती मत भया स्वयं जमराज मृत्यु से मध्य भगवान का आज्ञा कार्य कर भगवान माँ यशोदा हाथ में दृष्टि देखी भयभीत हो भयभीत होकर थी पढ़ाऊँ तेणु भागवत प्रथम स्कंद अष्टम अध्याय 31 श्लोक कुंती देवी कहुए ये लीलाटी जो रोला से समय कुंती देवी जदि से हस्तिनापुर रोते कि आसते वृंदावन को आसते तेनालीटी से देखी प्रथम स्कंद अष्टम अध्याय 31 श्लोक जो कह माँ कुंती कुंती माँ जो भगवान को स्तुति करते कथाटी से कही कहते ददे त्वयि कृतागसि दाम तावत् महातेजसाश्रुकरिणाञ्जनसम्भ्रममाख्यम् वक्त्रं निनियवय भावनया स्थितरूपम् सा मां विमोहयति भीरपि जद्विभेति। ଏଇ କଥାକୁ ସେ କୁନ୍ତୀଦେବୀ ତାଙ୍କ ସ୍ତୁତିରେ କହୁଛନ୍ତି ଯେ ଯଶୋଦା ମା ଯେତେବେଳେ ହାତରେ ଦୃଷ୍ଟି ଦେଖି ତମେ ଭୟ କରି ପଳାଇ ଯାଉଥିଲ, ଯେଉଁ ଭୟ କରି କ୍ରନ୍ଦନ କରୁଥିଲ, ଦଶା ଯେଉଁ କ୍ରନ୍ଦନ ଆସୁ ଯେଉଁ ଚକ୍ଷୁରୁ ଲୋତକ ହେଉଥିଲା, ଏଥିରେ ତାଙ୍କର ଯେଉଁ ଚକ୍ଷୁରେ ଯେଉଁ ରହିଥିଲା କ'ଣ କଜଳ ରହିଥିଲା ସେ ଧୋଇ ଯାଉଥିଲା, ଏବଂ ବକ୍ତ୍ରମ୍ ନିନୀୟ ମୁଖ ତଳୁ କରି ଭୟଭାବନା ଭୟରେ ରହୁଥିଲେ ସେ, ସା ମାଂ ବିମୋହତି ଭୀର ବିଭେଦି, ଯାହାଙ୍କୁ ଭୟରେ ସ୍ୱୟଂ ଭୟ ଭୟ କରନ୍ତି ସିଏ ମା ଯଶୋଦାଙ୍କୁ ଭୟ କରୁଛନ୍ତି। ଏଇଟାକୁ ଦେଖି କୁନ୍ତି ଆଶ୍ଚର୍ଯ୍ୟ ହେଇଯାଇଥିଲେ। ଏହି ଶ୍ଳୋକଟିରେ ସେଇଟା କୁହାଯାଇଛି। ତେଣୁ ଯେଉଁ ଯୋଗୀମାନେ ଯାହାଙ୍କୁ ପାଇବା ପାଇଁ ଧାଆନ୍ତି ସେଇ ଭଗବାନ ମା ଯଶୋଦାଙ୍କ ଭୟରେ ଧାଇଁଛନ୍ତି। ତେଣୁ ଏଠି କୁହାଯାଉ ତତ୍ ଅବରୁହ ଅବସାର ଭୀତବତ୍, ଭୟ କରି ଅବସର ଭୀତବତ୍ ଶବ୍ଦ କୁହାଯାଇଛି। ଭୀତବତ୍ କହିଲେ ପ୍ରକୃତରେ ଭୟ ନାହିଁ କିନ୍ତୁ ଭୀତବତ୍ ଭଗବାନ ସେ ତାଙ୍କର ଭୟ କାହିଁକି ହବ, କିନ୍ତୁ ସେଥିପାଇଁ ଭୀତବତ୍ ଶବ୍ଦ ବ୍ୟବହାର କରାଯାଇଛି। ଭୀତବତ୍ ଭୟ ଭଳି ଗୋପ୍ୟ ଅନୁଧାବନ, ଯେଉଁ ଭଗବାନଙ୍କର ଧାଉଁଛନ୍ତି ତାଙ୍କ ପଛରେ ଗୋପ ଗୋପୀ ଯେଉଁ ଯଶୋଦା ମା ସେ ମଧ୍ୟ ଧାଉଁଛନ୍ତି, ଅନୁଧାବନ ତାଙ୍କ ପଛରେ ଧାଉଁଛନ୍ତି। ଗୋପ୍ୟ ଅନୁଧାବନ ନପ ଯୋଗିନା, ଯାହାଙ୍କ ପଛରେ ଧାଇଁକିରି ଯୋଗୀମାନେ ସେମାନେ ଯାହାକୁ ପ୍ରାପ୍ତ ହୋଇପାରନ୍ତି ନାହିଁ। ନ ଜମାପ ଯୋଗିନା କ୍ଷମଂ ପ୍ରବେଷ୍ଟୁ ତପସ୍ୟରିତ ମନ, ଯୋଗୀମାନେ କିଭଳି ଯୋଗୀ ନା ତପସ୍ୟରିତ ମନ, ତପସ୍ୟା ଦ୍ୱାରା ସେମାନେ ତାଙ୍କର ମନ ସେଇଭଳିଆ ତପସ୍ୟାରେ ଶୁଦ୍ଧ ହେଇକି ରହିଛି। ତପସ୍ୟରିତ ମନ ମନ ଏଇ ତପସ୍ୟା ରହିଛି। ଭଗବଦ୍ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ ତପସ୍ୟା ବିଷୟରେ କହିଛନ୍ତି, ଆହାରସ୍ତୁ ସର୍ବଦ ସର୍ବସ୍ୟ ତ୍ରିବିଧା ଭବତି ପ୍ରିୟ ଯଜ୍ଞ ଦାନ ତଥା ଯଜ୍ଞ ତପ ତଥା ଦାନ ତେଷାଂ ବେଦମ୍ ମୁଁ ଶୁଣୁ। ମନୁଷ୍ୟ ମନୁଷ୍ୟ ଜୀବନରେ ଏ ଆବଶ୍ୟକତା ରହିଛି ଯଜ୍ଞ ଦାନ ଏବଂ ତପସ୍ୟା, ଏ ତିନୋଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଯଜ୍ଞ ଦାନ ଏବଂ ତପସ୍ୟା ତେଣୁ ଭଗବତ ଗୀତା ଅଷ୍ଟଦଶ ଅଧ୍ୟାୟରେ ଭଗବାନ କହିଲେ ଯଜ୍ଞ ଦାନ ତପ କର୍ମ ନ ତାର୍ଯ୍ୟ କାର୍ଯ୍ୟ ନବତ, ଯଜ୍ଞ ଦାନ ତପସ୍ୟ ପାବନାନି ମନୁଷିଣା, ଯଜ୍ଞ ଦାନ ଏବଂ ତପସ୍ୟା ଏଇଟାକୁ କେହି ତ୍ୟାଗ କରିବା କଥା ନୁହଁ। ଏମିତିକି ଏଇ ଯଜ୍ଞ ଦାନ ତପସ୍ୟା ମଧ୍ୟ ମୁନିମାନଙ୍କୁ ମଧ୍ୟ ପବିତ୍ର କରିଦିଏ। ଯଜ୍ଞ ଦାନ ତପ କର୍ମ ତେଣୁ ଯେଉଁ ମନ ମନର ତପସ୍ୟା ଶାରୀରିକ ତପସ୍ୟା ରହିଛି, ବାଚିକ ତପସ୍ୟା ରହିଛି, ମନର ତପସ୍ୟା ରହିଛି। ତେଣୁ ଏ ମନର ତପସ୍ୟା କିଭଳି ଭାବରେ ସତର ଅଧ୍ୟାୟ ଷୋହଳ ଶ୍ଳୋକରେ କୁହାଯାଇଛି ମନର ତପସ୍ୟା କିଭଳି ରହିଛି, କ'ଣ ସେଇଟା ନା ମନପ୍ରସାଦ ସୌମ୍ୟତ୍ୱ ମୌନମାତ୍ମ ବିନିଗ୍ରହ ଭାବ ସଂଶୋଧି ଇତ୍ୟପ ମାନସ ମୁଚ୍ୟତେ। ମନ ଯେକୌଣସି ଅବସ୍ଥାରେ ସନ୍ତୁଷ୍ଟ ରହିବାଟା ଇଏ ଗୋଟେ ମନର ତପସ୍ୟା। ଆମେ ସବୁବେଳେ ଅସନ୍ତୁଷ୍ଟ ରହୁଛେ, ସବୁବେଳେ ଅସନ୍ତୁଷ୍ଟ ରହୁଛେ, ଅଧିକାଂଶ ଲୋକ ସବୁବେଳେ ଅସନ୍ତୁଷ୍ଟ ରହୁଛନ୍ତି। ଭଗବାନଙ୍କ ଦ୍ୱାରା ଏଭଳି ବ୍ୟବସ୍ଥା ରହୁଛି ଜଣେ ସବୁବେଳେ ଅସନ୍ତୁଷ୍ଟ ରହିବ। ଇଏ ଆମର ଗୋଟେ ସୁଯୋଗ ମିଳୁଛି ଆମକୁ ତପସ୍ୟା କରିବା ପାଇଁ, ମନର ତପସ୍ୟା। ସବୁ ପରିସ୍ଥିତିରେ ଜଣେ ସନ୍ତୁଷ୍ଟ ରହିପାରିବ ଯଦି, ସେଇଟା ଗୋଟେ ମନର ତପସ୍ୟା। ମନ ପ୍ରସାଦ ସୌମ୍ୟତ୍ୱ, ସୌମ୍ୟତ୍ୱ କହିଲେ ଅକ୍ରୂରତା। ଅନ୍ୟ ପ୍ରତି ଯେଉଁ କ୍ରୂର ଭାବଟା ରହିଛି, ଏମାନଙ୍କ ଯେଉଁମାନଙ୍କର ମନରେ ସେ ଅକ୍ରୂରତା ଭାବ ରହିଛି, ସେଇଟା ଗୋଟେ ତପସ୍ୟା। ମନ ସୌମ୍ୟତ୍ୱ, ମନ ପ୍ରସାଦ ସୌମ୍ୟତ୍ୱ, ମୌନ ମାତ୍ର ବିନିଗ୍ରହ, ମୌନ ରହିବା ମଧ୍ୟ ଗୋଟେ ତପସ୍ୟା, ମୌନ ରହିବା। ତେଣୁ ଆମେ କହିବା ତାହେଲେ ଆମ ପାଇଁ କଥା କହିବା, ମୌନ ରହିବା ଗୋଟେ ତପସ୍ୟା ରହିବ ନା। ଏ ମୌନ ରହିବା ଅର୍ଥ ହେଉଛି ଯେଉଁମାନେ ଭଗବାନ କଥା ନ କହିପାରିବେ ସେମାନେ ମୌନ ରହିବେ, କିନ୍ତୁ ଯେଉଁମାନେ ଭଗବାନ କଥା କହିବେ ତାଙ୍କର ସବୁବେଳେ ଭଗବାନ କଥା ଚାଲିଥିବ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ରୂପ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣଙ୍କର ଯେଉଁ ନାମ ମୋ ଜିଭାରେ ଯେତେବେଳେ ଉଚ୍ଚାରିତ ହେଉଛି, ଆପଣ ମୋ ଜିଭାରେ ନୃତ୍ୟ କରୁଛନ୍ତି, ତୁଣ୍ଡେ ତାଣ୍ଡବିନ ବୋଲି କୁହାଯାଇଛି, ସେମାନେ ନୃତ୍ୟ କରୁଛନ୍ତି। ତେଣୁ ପ୍ରଭୁ ମୋର ଏତିକି ପ୍ରାର୍ଥନା, ଆମକୁ ହଜାର ହଜାର ଜିଭା ପ୍ରଦାନ କରନ୍ତୁ, ଗୋଟିଏ ଜିଭା କେତେ କହିଛନ୍ତି ସେ ଜିଭା ମୋତେ ପ୍ରଦାନ କରନ୍ତୁ। ଗୋଟିଏ ଜିଭାରେ ଆମେ କ'ଣ ଭଗବାନଙ୍କୁ ଉଚ୍ଚାରଣ ନାମ କରିବା, ଗୋଟିଏ ଜିଭା ମାଗିଛନ୍ତି ସେ ପ୍ରଦାନ କରନ୍ତୁ। ତେଣୁ ଯେଉଁମାନେ ଭଗବାନ କଥା କହିବେ ସେମାନେ ସବୁବେଳେ, ସେମାନେ ଆଉ ମୌନ ରହିବା ଦରକାର ନାହିଁ, ସେମାନେ ଭଗବାନ କଥା କହିବେ, କିନ୍ତୁ ଯେଉଁମାନେ ଭଗବାନ କଥା କହିପାରୁନାହାନ୍ତି ସେମାନେ ମୌନ ରହିବେ। ତେଣୁ ଇଏ ଭଗବାନ କଥା କହିଲେ ମାନେ ଇଏ ମଧ୍ୟ ମୌନ ଭଳି, ଇଏ ଗୋଟେ ତପସ୍ୟା। ଭଗବାନ କଥା କହିବା ମଧ୍ୟ ଏତେ ସହଜ ଜିନିଷ କଥା ନୁହଁ। ଆମର ବରହମପୁରରେ ସେଣ୍ଟର ଅଛି, ଏତେ ଭକ୍ତ ଅଛନ୍ତି, କିନ୍ତୁ କଥା କହିବା ପାଇଁ ଆମେ ଡାକୁଛନ୍ତି। ବହୁ ଜାଗାରେ ଆମକୁ ଆସିକି ଆସନ୍ତି କଥା କହିବେ, ଭକ୍ତମାନେ ଅଛନ୍ତି, ଏତେ ବର୍ଷ ହେଲା ରହିଛନ୍ତି ମନ୍ଦିରରେ ସବୁ କରୁଛନ୍ତି, ଭଗବାନ କଥା କହିପାରୁନାହାନ୍ତି। ଅବଶ୍ୟ ଭଗବାନଙ୍କ ଯେକୌଣସି ସେବା ହେଉଛି ଗୁରୁତ୍ୱପୂର୍ଣ୍ଣ, ଯଦି ମାନେ ଖାଲି କଥା କହିଲେ ଯେ ସେଇଟା ବଡ଼ କଥା ଆଉ ବଡ଼ ସେବା ଆଉ ଯେଉଁମାନେ ଅନ୍ୟ ସେବା କରୁଛନ୍ତି ତା ନୁହଁ। କିନ୍ତୁ ଆମର ହେଉଛି ପ୍ରଚାର ସଂସ୍ଥା, ଏଇଟା ହେଉଛି ପ୍ରଚାର ସଂସ୍ଥା, ତେଣୁ ଆମେ ସବୁଠି ମହାପ୍ରଭୁ ସେଇଟା କହିଲେ, ଯେଉଁମାନେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ଗ୍ରହଣ କରିଛନ୍ତି, ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାହା ଜନ୍ମ ସାର୍ଥକ କରିକର ପର ଉପକାର। ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ, ତେଣୁ ସେମାନେ ତାଙ୍କର ଜନ୍ମକୁ ସାର୍ଥକ କରିବେ କିଭଳି ନା, ଗୁରୁଙ୍କର ଶରଣ ଯାଇ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି ଭଗବାନ ସେବାରେ ନିଯୁକ୍ତ ହେବେ, ଏବଂ ଏଇ ଜୀବନକୁ ସାର୍ଥକ କରି ଖାଲି ଆମେ ଭଗବାନ ସେବା ନିଯୁକ୍ତ ରହିଲେ ଆମ ଜୀବନ ଧନ୍ୟ ହୋଇଯିବ, ଏତିକି ରହିବାରେ ହେବ ନାହିଁ, ପର ଉପକାର କରିବାକୁ ପଡ଼ିବ, ପରର ଉପକାର କରିବାକୁ ପଡ଼ିବ। କ'ଣ କିଭଳି ଉପକାର କରିବା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଭଗବାନଙ୍କ ବିଷୟରେ ଉପଦେଶ ଦେବାଟା ହେଉଛି, ଏଇଟା ହେଉଛି ପରର ଉପକାର, ଏଇଟା ହେଉଛି ଶ୍ରେଷ୍ଠ ଉପକାର। ତେଣୁ ଏଇ ଯେଉଁମାନେ ଭଗବାନ କଥା କହିପାରିବେ ସେମାନେ, ସେମାନଙ୍କର ମୌନ ରହିବା ଦରକାର ନାହିଁ, ଏବଂ ଭଗବାନ କଥା କହିବା ଦ୍ୱାରା ମଧ୍ୟ ସେଇଟା ଜିହ୍ୱାର ତପସ୍ୟା ହେଇଗଲା, ଏ ମନର ତପସ୍ୟା ହେଇଗଲା। ମୌନ ଆତ୍ମ ବିନିଗ୍ରହ, ଆତ୍ମ ବିନିଗ୍ରହ କହିଲେ ବିଷୟରୁ ମନକୁ ପ୍ରତ୍ୟାହାର କରିବା, ଏ ହେଉଛି ଆତ୍ମ ବିନିଗ୍ରହ। ଏବଂ ଭାବ ସଂଶୋଧି, ଭାବ ସଂଶୋଧି ଅର୍ଥ ହେଉଛି ସୁଦର୍ଶନ କହୁଛନ୍ତି ବ୍ୟବହାରେ ମାୟା ରାହିତ୍ୟମ, ଆମେ ଯେଉଁ ବ୍ୟବହାର କରିବା ତା ଦେହରେ କପଟତା ଆଚରଣ କରିବା ନାହିଁ, ଇଏ ଗୋଟେ ମନର ତପସ୍ୟା। ଇତ୍ୟତପ ମାନସ ମୁଚ୍ଚତ, ଇଏ ହେଉଛି ମାନସ ମାନସିକ ତପସ୍ୟା, ପୁଣି ରହିଛି ଶାରୀରିକ ତପସ୍ୟା ରହିଛି, ପୁଣି ବାଚିକ ତପସ୍ୟା ରହିଛି, ଜିଭା ତପସ୍ୟା ରହିଛି, ଜିଭା ଶାରୀରିକ ବାଚିକ ଏବଂ ମାନସିକ ତିନି ପ୍ରକାର ତପସ୍ୟା ବିଷୟରେ କୁହାଯାଇଛି ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ। ତେଣୁ ଏହିଭଳି ଭାବରେ ତପସ୍ୟାରତ ଥିବା ମୁନିମାନେ ଯାହାଙ୍କୁ ପ୍ରାପ୍ତ ହୋଇପାରନ୍ତି ନାହିଁ ପରେ ସେଇଟା କହିବେ। ସୁଖଦେବ ସ୍ୱାମୀ କହିବେ ଯେ ଭଗବାନ ପ୍ରକୃତରେ କିଭଳି ପ୍ରାପ୍ତ ହୁଅନ୍ତି, ନାରାୟଣ ସୁଖାପ ଭଗବାନ ଦେହିନା ଗୋପିକା ସୁଧ ମୁନିନାମ ଚାକୁ ଭୂତାନାମ ଯଥା ଭକ୍ତି ମତାମ୍ୟ। ନାରାୟଣ ସୁଖାପ ଭଗବାନ ଏକୋଇଶ ଶ୍ଳୋକରେ ଏଇଟା କୁହାଯାଇଛି, ଜାଣିନା ଚାକୁ ଭୂତାନାମ ଯଥା ଭକ୍ତି ମତାମ୍ୟ। ଭଗବାନଙ୍କୁ ଜଣେ ଏତେ ସହଜରେ ପ୍ରାପ୍ତ ହୋଇପାରିବେ ନାହିଁ। ନାରାୟଣ ସୁଖାପ ଭଗବାନ ଦେହିନା ଯେଉଁମାନେ ମନୁଷ୍ୟ ଦେହ ଧାରଣ କରିଛନ୍ତି ସେମାନେ ଏତେ ସହଜରେ ଗୋପିକା ସୁତ ଏଇ ଯେଉଁ ଲୀଳା କରୁଛନ୍ତି ଗୋପିକା ଯଶୋଦାଙ୍କର ସୁତ ତାଙ୍କୁ ଏତେ ସହଜରେ ପ୍ରାପ୍ତ ହୋଇପାରିବେ ନାହିଁ। ଆୟମ ସୁଖାପ ଭଗବାନ ଦେହିନା ଗୋପିକା ସୁତ ଜ୍ଞାନୀନା ଚାତୁର୍ଭୂତାନା ଯେଉଁମାନେ ଜ୍ଞାନୀ ଯେଉଁମାନେ ଜ୍ଞାନ ମାର୍ଗରେ ବ୍ରହ୍ମ ଅନୁଭୂତି କରିଛନ୍ତି ବା ଆତ୍ମଭୂତାନା ଆତ୍ମଭୂତାନା କହିଲେ ଆତ୍ମଦର୍ଶୀ ଯୋଗୀମାନେ ଯେଉଁମାନେ ଆତ୍ମାକୁ ଉପଲବ୍ଧି କରିଛନ୍ତି ସେମାନେ ଭଗବାନଙ୍କୁ ଏତେ ସହଜରେ ପ୍ରାପ୍ତ ହୋଇପାରନ୍ତି ନାହିଁ, ବହୁତ କଷ୍ଟ ସ୍ୱୀକାର କରନ୍ତି ଜ୍ଞାନୀମାନେ। ଜ୍ଞାନୀମାନେ ଯେଉଁ ସେମାନେ ଆତ୍ମା କ'ଣ ବ୍ରହ୍ମ ଚିନ୍ତନ କରନ୍ତି ବହୁତ କଷ୍ଟ ସେମାନେ ସ୍ୱୀକାର କରନ୍ତି ବ୍ରହ୍ମଚିନ୍ତନରେ, ଏବଂ ବ୍ରହ୍ମଚିନ୍ତନ କରି ବହୁତ କଷ୍ଟ ସ୍ୱୀକାର କରି ଯଦିବା ସେ ବ୍ରହ୍ମପଦ ପ୍ରାପ୍ତ ହୁଅନ୍ତି ତଥାପି ସେ ଭଗବାନ ପ୍ରାପ୍ତ ହୋଇପାରନ୍ତି ନାହିଁ। ସେମାନେ କେବଳ ଭଗବାନଙ୍କ ଯେଉଁ ଅଙ୍ଗ ଜ୍ୟୋତି ବ୍ରହ୍ମ ଏଇ ବ୍ରହ୍ମ ସ୍ତରକୁ ଯାଆନ୍ତି, ସେମାନେ ବ୍ରହ୍ମସ୍ତରକୁ ଯାଆନ୍ତି। ତେଣୁ ମା ଯଶୋଦା ଯେଉଁ ଭାବରେ ଭଗବାନଙ୍କୁ ପ୍ରାପ୍ତ ହେଲେ ଭଗବାନ ଧାଇଁକି ଯିବେ, ଭଗବାନ ତ ଧାଇଁବେ, ଭଗବାନ ଚାହିଁଥିଲେ ମା ଯଶୋଦା ଧରିପାରିନଥାନ୍ତେ କିନ୍ତୁ ଭଗବାନ ଧରା ଦେଲେ, ମାଙ୍କ ପାଖରେ ଧରା ଦେଲେ, ନହେଲେ ଯଶୋଦା ଯେତେ ଦୌଡ଼ୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୌଡ଼ୁଥିଲେ ମଧ୍ୟ ପାଇପାରିନଥାନ୍ତେ। 5,500 ବର୍ଷ ତଳ ଲୀଳା, ଯଦି ଭଗବାନ ଧାଉଁଥାନ୍ତେ ମା ଯଶୋଦା ଯଦି ଧାଉଁଥାନ୍ତେ ତାଙ୍କ ପଛରେ ତାହେଲେ ଆଜି ପର୍ଯ୍ୟନ୍ତ ଧାଇପାରିନଥାନ୍ତେ, କିନ୍ତୁ ଆଜି ପର୍ଯ୍ୟନ୍ତ ଧରିପାରୁନାହାନ୍ତି ସେ କଥା କୁହାଯାଉଛି। କ୍ଷମଂ ପ୍ରବେଷ୍ଟୁଂ ତପସ୍ୱରିତ ମନ, ଯାହାଙ୍କୁ ଧରିପାରୁନାହାନ୍ତି ବହୁଜନ ବିତିଗଲେ ମଧ୍ୟ ସେ ଜାଣିପାରୁ ଭଗବାନଙ୍କୁ ପ୍ରାପ୍ତ ହୋଇପାରୁନାହାନ୍ତି। ଯୋଗୀମାନେ ବହୁଜନ ଅନେକ ଜନ ବିତିଯାଉଛି ଯୋଗୀମାନଙ୍କର ଭଗବାନ ପ୍ରାପ୍ତ ହେବା ପାଇଁ, ବହୁନାମ ଜନ୍ମ ନାମନ୍ତେ ଭଗବାନ କହିଲେ ନା, ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପଦ୍ଧତି, ଅନେକ ଜନ୍ମ ଏ ତ ଗୋଟିଏ ଜନ୍ମର କଥା, ଗୋଟିଏ ଦିନର କଥା, ଏଇ ସେଇ ଅମାବାସ୍ୟା ଦିନର କଥା, ସେଇ ଗୋଟିଏ ଦିନର କଥା ଆମେ ଚାଲିଛି ଆଜି ପର୍ଯ୍ୟନ୍ତ ଚାଲିଛି କଥା ସେ କହୁଛେ, କିନ୍ତୁ ଅନେକ ଜନ୍ମ ବିତିଗଲା ପରେ ମଧ୍ୟ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପଦ୍ଧତି, ଜ୍ଞାନୀମାନେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି। ସେ ମଧ୍ୟ ସେ ଏମିତି ଭଗବାନ ପ୍ରାପ୍ତ ହୋଇପାରିନଥାନ୍ତି ଯଦି ସେ ଯଦି ଜଣେ ଭଗବାନଙ୍କର ଭକ୍ତଙ୍କର ସଙ୍ଗ ନ କରିଥାନ୍ତେ, ଭଗବାନଙ୍କର ଭକ୍ତର ସଙ୍ଗ କଲେ ହିଁ ସେ ଭଗବାନ ପ୍ରାପ୍ତ ହୋଇପାରିବେ, ନହେଲେ ସେ ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ। ଅନେକ ଜଣ ବିତିଗଲେ ମଧ୍ୟ ସେ ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତଙ୍କର ସଙ୍ଗ କରୁଛନ୍ତି ସେମାନେ ଭଗବାନ ପ୍ରାପ୍ତ ହୋଇପାରୁଛନ୍ତି। ଜ୍ଞାନୀମାନଙ୍କୁ ଅନେକ ଜନ୍ମ ବିତିଯାଉଛି, ବହୁନାମ ଜନ୍ମ ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଜ୍ଞାନବାନ ମାଙ୍କ ପଦ୍ଧତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବାସୁଦେବ ସେ ଯେତେବେଳେ ଜଣେ ଜାଣିବ ସବୁକିଛିର ମୂଳ କାରଣ ହେଉଛି ବାସୁଦେବ, ଭଗବାନ ବାସୁଦେବ, ଏ ଯେଉଁ ମା ଯଶୋଦା ନନ୍ଦନନ୍ଦନ ଯେ ସେ ସେଇ ବସୁଦେବଙ୍କ ପୁତ୍ର, ଯେ ସେ ସୀତାରାମ ସମ୍ମାନ ଯୋଗୀ ଯେତେବେଳେ ଭଗବାନଙ୍କର ନାମକରଣ ହେଉଥିଲା ସେତେବେଳେ ସେ ପ୍ରଥମେ କହିଥିଲେ କଥା ଯେ ପ୍ରାଗୟମ ବସୁଦେବ ଜାତ, ଏ ପୂର୍ବେ ଏ ବସୁଦେବଙ୍କ ପୁତ୍ର ରୂପେ ଜାତ ହୋଇଥିଲେ, ତେଣୁ ବିଜ୍ଞାନ ବିଦ୍ୱାନ ବ୍ୟକ୍ତିମାନେ ତାଙ୍କୁ ବାସୁଦେବ ବୋଲି କହିବେ। ନନ୍ଦ ମହାରାଜ ଭାବୁଛନ୍ତି ଇଏ ଆଉ କ ଜନ୍ମରେ ବସୁଦେବ ପୁତ୍ର ହେଇଥିଲେ ଏଭଳି ଭାବୁଛନ୍ତି, କିନ୍ତୁ ସେଇ ଜନ୍ମରେ ଯେ ତାଙ୍କର ପୁତ୍ର ସେ ଜାଣିନାହାନ୍ତି। ତେଣୁ ଏଇ ବାସୁଦେବ ହେଉଛନ୍ତି ସର୍ବମିତି, ସବୁକିଛିର ମୂଳ କାରଣ ହେଉଛନ୍ତି ବାସୁଦେବ। ଏଇଟାକୁ ଯଦି ଜାଣିବେ ସେ ମହାତ୍ମାରେ ପରିଣତ ହେଇଯିବେ, ଯେତେବେଳେ ଜ୍ଞାନୀ ହେଲେ ମଧ୍ୟ ସେ ମହାତ୍ମା ନୁହନ୍ତି। ସେଥିପାଇଁ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଯେତେବେଳେ ମହାତ୍ମାନଙ୍କ ବିଷୟରେ କହୁଛନ୍ତି, ସେତେବେଳେ କହୁଛନ୍ତି ମହାତ୍ମାନସ୍ତୁ ମହାନ୍ ପାର୍ଥ ଦୈବୀନ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନୁଷ୍ୟ ଜ୍ଞାନତା ଭୂତାଦି ମଭ୍ୟୟମ। ମହାତ୍ମା କିଏ ନା ସେମାନେ ଏ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ଥାନ୍ତି। ଦୈବୀ ପ୍ରକୃତି ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟମାନେ ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରନ୍ତି। ଜ୍ଞାନତା ଭୂତାଦି ମଭ୍ୟୟମ, ସବୁକିଛି ହେଉଛି ଯାହା ସବୁ ଭୌତିକ ଜଗତରେ ଯାହା ସବୁ ରହିଛି ଇଏ ସବୁ ହେଉଛି ସେଇ ଭଗବାନଙ୍କଠାରୁ ଆସୁଛି, ସବୁକିଛି ହେଉଛି ଭଗବାନଙ୍କର। ତେଣୁ ସେମାନେ ସବୁବେଳେ ଭଗବାନଙ୍କର ସେବାରେ ନିଯୁକ୍ତ ଥାନ୍ତି। ସଚେତନ କୀର୍ତ୍ତନ୍ତୁ ମାନ୍ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟତଶ୍ଚ ମାନ୍ ଭକ୍ତ୍ୟା ନିତ୍ୟଯୁକ୍ତ ଉପାସତେ। ଏ ମହାତ୍ମାଙ୍କର ଲକ୍ଷଣ, ସବୁବେଳେ ସେମାନେ ଭଗବାନଙ୍କୁ କୀର୍ତ୍ତନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ଯତ୍ନ ତ ସେଇଭଳି ଭାବରେ ସେମାନେ ଯତ୍ନ କରିବେ, ଦୃଢ଼ ଭାବରେ ଦୃଢ଼ବ୍ରତା ଭଗବାନଙ୍କୁ ପ୍ରଣାମ କରୁଥିବେ, ଭକ୍ତିରେ ଭଗବାନ ପ୍ରଣାମ କରୁଥିବେ, ନିତ୍ୟ ଯୁକ୍ତା ସବୁବେଳେ ସେ ଭଗବାନଙ୍କର ଉପାସନା କରୁଥିବେ। ତେଣୁ ଯେଉଁମାନେ ମହାତ୍ମା ନୁହନ୍ତି ତାଙ୍କ ବିଷୟରେ ଭଗବାନ କହୁଛନ୍ତି, ତା ପର ଶ୍ଳୋକଟାରେ କହୁଛନ୍ତି ଯେପି ଅନ୍ୟ ଦେବତା ଭକ୍ତା ନା ଅନ୍ୟତ ଏବଂ ମଜାଣୁ ନା। ନବମ ଅଧ୍ୟାୟରେ ଏଇ ଯେଉଁ ଶ୍ଳୋକଟି ରହିଛନ୍ତି ତାପରେ ଯେଉଁ ଶ୍ଳୋକଟି ରହିଛି ଏ ଶ୍ଳୋକ ଭାଷାରେ ଆଚାର୍ଯ୍ୟମାନେ କହୁଛନ୍ତି ଯେ ମହାତ୍ମାନସ୍ତୁ ମାଙ୍କ ପାର୍ଥ ଅନ୍ୟତ ଏବଂ ମଜାଣ କ'ଣ ଯେଉଁ ଶ୍ଳୋକଟି ରହିଛି ଅନନ୍ୟା ଚିନ୍ତିତ ମାନ ଜ୍ଞାନ ଯଜ୍ଞାନ ଚାପ୍ୟନି ଆପଣ କହିଲେ ଜ୍ଞାନ ଯଜ୍ଞାନ ଚାପ୍ୟନି। ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କ ବିଷୟରେ ସେମାନେ ମହାତ୍ମା ନୁହନ୍ତି, ଅନ୍ୟ ସେଠି ବ୍ୟବହାର କରାଗଲା। ସେମାନେ ଜ୍ଞାନ ମାଧ୍ୟମରେ ବା ଅଷ୍ଟମ ଯୋଗ ମାଧ୍ୟମରେ ଭଗବାନଙ୍କୁ ଅନ୍ୱେଷଣ କରନ୍ତି, ତେଣୁ ସେମାନେ ମହାତ୍ମା ନୁହନ୍ତି। ମହାତ୍ମା ଯେଉଁମାନେ ସେମାନେ ଭଗବାନ ଭକ୍ତ, ସେମାନେ ହେଉଛନ୍ତି ମହାତ୍ମା। ତେଣୁ ଜ୍ଞାନ ଯଜ୍ଞାନ ଚାପ୍ୟନେ ଯେଦନ୍ତ ମା ଉପାସତେ ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତ ମୁଖମ୍। ବିଭିନ୍ନ ପ୍ରକାର ଜ୍ଞାନ ମାର୍ଗରେ ନିଜକୁ ଭଗବାନ ସହିତ ଏକ ବୋଲି ଭାବିକି ଯେଉଁମାନେ ଇଏ କରନ୍ତି, ଭଗବାନ ସହିତ ଲୀନ ହେଇଯିବା ପାଇଁ ଚିନ୍ତା କରନ୍ତି, ବା ଭଗବାନଙ୍କର ଏ ଯେଉଁ ବୃହତ ଶରୀର ରହିଛି ବିଶ୍ୱରୂପକୁ ଧ୍ୟାନ କରନ୍ତି, ତେଣୁ ଏମାନେ ଏମାନେ ମହାତ୍ମା ନୁହନ୍ତି ବୋଲି ଭଗବାନ କହିଲେ। ତେଣୁ ଏମାନେ ଭଗବାନ ପ୍ରାପ୍ତ ହେଇପାରନ୍ତି ନାହିଁ, କୁହାଗଲା ନା କ୍ଷମ ପ୍ରବେଶ ତପସ୍ୟରିତ ମନ ନ ଜମ୍ ଆପ ଯୋଗିନା, ଯାହାଙ୍କୁ ପ୍ରାପ୍ତ ହେଇପାରନ୍ତି ନାହିଁ ଏଇ ଯୋଗୀମାନେ ଜ୍ଞାନ ମାଧ୍ୟମରେ ବା ଅଷ୍ଟମ ଯୋଗ ମାଧ୍ୟମରେ କ୍ଷମ ପ୍ରବେଶ ବହୁତ ସେମାନେ ତପସ୍ୟରିତ ମନ ବହୁତ ପ୍ରକାର ତପସ୍ୟା କରୁଛନ୍ତି, ବହୁତ ପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖେଇଲେ ସେତେବେଳେ ତା ପର ଅଧ୍ୟାୟରେ ଅର୍ଜୁନ ପଚାରିଲେ ପ୍ରଭୁ ଯେଉଁମାନେ ଆପଣଙ୍କୁ ଏଇଭଳି ଭାବରେ ପୂଜା କରୁଛନ୍ତି ଏବଂ ସତ୍ୟଯୁକ୍ତା ଯେ ଭକ୍ତାତ୍ମା ପ୍ରତିପାସେ ଯେ ଚାପି ଅକ୍ଷର ମାପିବା ତେସା କିଏ ଯୋଗ ବିତମା। ଭଗବାନ କହିଲେ ମୟାବଶ୍ୟ ମନୋଧେମା ନିତ୍ୟଯୁକ୍ତ ଉପାସତେ ଶ୍ରଦ୍ଧା ପୂର୍ବପିତା ତେମେ ଯୁକ୍ତ ତମା ମତା। ଯିଏ ମୋର ପୂଜା କରୁଛନ୍ତି, ମୋର ଯେମିତି ଭଗବାନଙ୍କର ମୂର୍ତ୍ତି ପୂଜା କରୁଛେ, ଭଗବାନ ପୂଜା କରୁଛେ, ସେ ହେଉଛନ୍ତି ଯୁକ୍ତ ତମା, ସେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। किंतु जे चापि अक्षरम अनिर्देशम अव्यक्तम प्रतिपादते सर्वत्र गमाचितं च कुटस्थम अचलं ध्रुवं सनियमं दृगाम सर्वत्र समुद्ध्य ते प्राप्नोति मानव ते प्राप्त मानव हाँ सर्वभूत हित तक क्लेशो दीख तरस्तेसा बहुत कष्ट स्वीकार करे अव्यक्त सत्य सदा अव्यक्त ही कहते जो तक देवगत गुरु ये भक्ति योग सिद्धमई इस श्लोक भगवान आकर व्यवस्था रे अर्जुन ये प्रश्न पचारछंदी आ पूर्व कहिसन भगवान भक्ति योगी ही सबसे श्रेष्ठ योगी कारण षष्ठ अध्याय रे कर्म कांड विषय वर्णना करा जाइछि कर्म योग सेटा एक छ कर्म योग षष्ठ अध्याय रे अंतिम भगवान कहले हे अर्जुन समय गलानी तेणु से कहले तपस्वीभ्यो दिको योगी ज्ञानीभ्योपि मतोधिक कर्मीभ्यश्चाधिक योगी तस्मात् योगी भवार्जुन अर्जुन तमे तपस्वी ठारु आहुरी उन्नत हो योगी ज्ञानी मानकर मध्य आहुरी उन्नत हो योगी कर्मी मानकर मध्य आहुरी उन्नत हो योगी तेणु तमे योगी हुआ तेणु अर्जुन चिंता करछन्ति कि भली को योगी आम हवा तेणु भगवान कह योगीनाम अभी सर्वेशा मत गतिनांतरात्मना श्रद्धावान भजन जो मान स्वामे युक्त तम मत सी हो श्रेष्ठ योगी ये सब श्रद्धा सहित सब भगवान सेवा नियुक्त रही भगवान भजन कर श्रेष्ठ योगी तेणु सात रु बार ये छटी अध्याय भक्ति योग तेणु द्वादश अध्याय अर्जुन पूर्ण थे समस्त मानव समाज कल्याण ये प्रश्न पचारि समस्त को ये ज्ञान भगवान द्वारा प्रदान कर श्रेष्ठ हो भगवान जो भक्त ज्ञानी मैंने श्रेष्ठ नुहति तेणु से कहले ज्ञानी मैंने जदि मत प्राप्त हाँ भगवान प्राप्त हो पारे से ज्ञान जो रही भगवान ब्रह्मज्योति से ब्रह्मज्योति प्राप्त हाँ से मैंने कष्ट करती आम जी कैमुतिक न्याय धरवा जहाँ शरीर अंग उपाधि ये कष्ट कष्ट न हो कि ना से कैमुतिक न्याय कम करना कैमुतक मैंने कौन कि मूत जहाँ अंग ज्योति प्राप्त हाँपी योगी मैंने ये कष्ट स्वीकार कर बहुनाम जन्म नाम बहुत जन्म चल जाऊँगी प्राप्त हाँपी के कष्ट जन प्राप्त स्वीकार न कर ना ना ताकि प्राप्त कष्ट ना ताकि प्राप्त हो बहुत सहज ये हूँ राज विद्या राज विहंग पवित्र इदम उत्तम प्रतीक्षावगम धर्म सुसुखम कर्तुम अव्ययम ये कष्ट कह जाऊनि सुसुखम एवं कर्तुम अव्ययम जहाँ आम कले व्यक्ति जहाँ कले से किसी नष्ट हम ना जहाँ कि द्वितीय अध्याय भगवान से कथा कहले सर्पमेव्यस्य धर्मस्य नेहाविक्रम नाशोस्ति प्रत्यवाय न विद्यते सर्पमेव्यस्य धर्मस्य त्रायते महतो भया द्वितीय अध्याय चालीस बधेटा तेणु इतने जहाँ आम करवा किसी नष्ट हम ना तेणु योगी मैंने बहुत तपस्या करी आम कही बहुत प्रकार तपस्या रही शारीरिक तपस्या बाचिक तपस्या मानसिक तपस्या आम तो कौन तपस्या जानी सतर अध्याय तीनो श्लोक रही पुणी तीन प्रकार रही प्रति तपस्या तीन प्रकार रही सात्विक राजसिक तामसिक सात्विक राजसिक तामसिक तीन प्रकार तपस्या एम नौ प्रकार तपस्या विषय भगवद गीता भगवान कहले आम तो कौन तपस्या जानने तपस्या कौन करवा कि न जाने आम ये भक्ति एभली जड़े भक्ति जन कर भगवान नाम नौकर मैंने अहो पता सुपत गरिया से श्रेष्ठ हो जाऊ जुहागरे बर्तते नाम तुभ्यम जहाँ जिहार अग्रे आपणकर नाम एक वचन कह जाए तुभ्यम ते कुछ तपस्ते ये सब तपस्या कर सारी ते कुछ तपस्ते जुहु जुहु कहले सब यज्ञ कर सारी सस्नुर सब तीर्थ रे स्नान कर सारी सस्नुर आर्या सी हो प्रकृत आर्य व्यक्ति एवं ब्रह्मानुचु समस्त वेद से अध्ययन कर सारी गुणति नाम जेते गुणति गुणगुण हूँ नाम एक वचन कह जाए तेणु ये श्लोक भाषा ବିଶ୍ୱନାଥ ଠାକୁର କହୁଛନ୍ତି, ଯେଉଁମାନେ ଯେଉଁମାନେ ବହୁତ ଉନ୍ନତ କୂଳରେ ଅଛନ୍ତି, ସୋପଛ କଥା କୁହାହଉଛି ନା, ସୋପଛ କହିଲେ ବହୁତ ନିଚ କୂଳରେ, ଯେଉଁମାନେ ଉନ୍ନତ କୂଳରେ ଅଛନ୍ତି ସେମାନେ ଯଦ୍ ଜିହ୍ୱାଗ୍ରେ ପୂର୍ଣ୍ଣ ଜିହ୍ୱାରେ, ଇଏ ଖାଲି ଜିହ୍ୱାଗ୍ର କଥା କୁହାଯାଏ, ଯେଉଁମାନେ ପୂର୍ଣ୍ଣ ଜିହ୍ୱାରେ ବର୍ତ୍ତତେ ମାନେ କିଛି ସମୟ ପାଇଁ ରହୁଛି ଭଗବାନ ନା, ଯେ ସବୁବେଳେ ପାଇଁ ପୂର୍ଣ୍ଣ ଜିହ୍ୱାରେ ଭଗବାନ ନାମାନି ଅନେକ ନାମ ଯେଉଁମାନେ ଗ୍ରହଣ କରୁଛନ୍ତି, ତାହେଲେ ଗୃଣନ୍ତି ଧୀରେ ଧୀରେ କହୁଛନ୍ତି, କିନ୍ତୁ ଯେଉଁମାନେ ଉଚ୍ଚ ସ୍ୱରରେ ଭଗବାନଙ୍କର ପୂର୍ଣ୍ଣ ଜିହ୍ୱାରେ ସବୁ ସମୟରେ ଅନେକ ନାମ ଭଗବାନ ଉଚ୍ଚ ସ୍ୱରରେ କୀର୍ତ୍ତନ କରନ୍ତି, ତାଙ୍କ କଥା କ'ଣ କହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ଇଏ ହେଉଛନ୍ତି ଶ୍ରେଷ୍ଠ ଯୋଗୀ, ତେଣୁ ମା ଯଶୋଦା ବହୁତ ସହଜରେ ତାଙ୍କୁ ପ୍ରାପ୍ତ ହେଇଯାଉଛନ୍ତି, ଯାହାଙ୍କୁ ଧରିବା ପାଇଁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ମଥୁରା ଜିଲ୍ଲାରେ ସେଟା ବର୍ଣ୍ଣନା କରାଯିବ। ଯେତେ କାଳଦମନ ଆସିଥିଲେ ଭଗବାନ ଯାଇକି ପଳାଇଗଲେ, ଏବଂ କାଳଦମନ ତାର ଏତେ ଶକ୍ତି ଥିଲା, ବହୁତ ଶକ୍ତିରେ ସେ ଧାଉଁଛି, କିନ୍ତୁ ଭଗବାନ ଚାଲି ଚାଲିକି ଯାଉଛନ୍ତି, କାଳଦମନ ଭାବୁଛି ଆଉ ଟିକେ ପରେ ଦୁଇ ଆଙ୍ଗୁଳ ରହିଛି ତ ଛୁଇଁଦେବି, ଏଇଭଳି ନେଇକିରି ଭଗବାନ ନେଇଗଲେ ଗୋଟେ ଗୁମ୍ଫା ପାଖକୁ, ଯେଉଁ ଗୁମ୍ଫାରେ ମୁଚୁକୁନ୍ଦ ଶୟନ କରି, ଦଶମ ସ୍କନ୍ଧ ପଚାଶ ଅଧ୍ୟାୟରେ ଦେଖିବା ଆସିବା କଥା, ମୁଚୁକୁନ୍ଦ ଶୟନ କରିଥିଲେ, ମୁଚୁକୁନ୍ଦ ବରପ୍ରାପ୍ତ ହେଇଥିଲେ ଦେବତାମାନଙ୍କଠାରୁ, ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ତାଙ୍କୁ ପରାସ୍ତ କରି ଦେବତାମାନେ ତାଙ୍କୁ ବର ଦେଇଥିଲେ, ଶୋଇବାର ବର ଦେଇଥିଲେ, ମୁଁ ଶୋଇବି, ଯେମିତି ଆମର କୁମ୍ଭକର୍ଣ୍ଣ ଶୋଇବା ପାଇଁ ବର ମାଗିଥିଲେ, ଏଇ ଗୋଟେ ବହୁତ ସୁନ୍ଦର ଭାବରେ ଆମର ଜଣେ କହୁଥିଲେ ଭକ୍ତ, ଏ ଯେଉଁ କୁମ୍ଭକର୍ଣ୍ଣ ମାଗିଲେ ବର, ସେ ଚାହୁଁଥିଲେ ଇନ୍ଦ୍ରାସନ, ଇନ୍ଦ୍ରାସନ, କିନ୍ତୁ ଇନ୍ଦ୍ରାସନ ମାଗିଲେ ଅସୁବିଧା ନା, ସରସ୍ୱତୀ ଇନ୍ଦ୍ର ଶବ୍ଦ ପ୍ରାର୍ଥନା କଲେ ସରସ୍ୱତୀ ସେ ଇନ୍ଦ୍ର ଆସନ ଯୋଉ କହିଥିଲେ ନିଦ୍ରାସନ ପାଖାପାଖି ଶବ୍ଦ ରହିଛି ନିଦ୍ରାସନ, ଏଇଭଳି ଭାବରେ ସଂସ୍କୃତରେ ମଧ୍ୟ ସେଇଠି ରହିଛି, ଗୋଟେ ବହୁତ ସୁନ୍ଦର ଭାବେ ଲେଖା ହେଇଛି, ମୁଁ ଲେଖିଥିଲି। ତେଣୁ ଏଇଭଳି ଭାବରେ ଭଗବାନ ପ୍ରାପ୍ତ ହେବା କେତେ ସହଜରେ, ଯଶୋଦା ମାଙ୍କର ଏଇ ଯେଉଁ ଭଗବାନଙ୍କର ସହିତ ଯେଉଁ ଆଦାନ ପ୍ରଦାନ ଭାବର ଆଦାନ ପ୍ରଦାନ ହେଉଛି, ଯେଉଁ ଆନନ୍ଦ ସେ ଅନୁଭବ, ଇତି ଦୀକ୍ଷ ଲୀଳା ଆନନ୍ଦ କୁଣ୍ଡେ ଶୋକ ସନ୍ନିମଜନ୍ତ ଆମେ କିଛି ସମୟ କିଛି ସେ ଆନନ୍ଦ ସାଗରରେ ଡୁବିଲା ବେଳକୁ ମଧ୍ୟ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ଅଛି, ତାହାର ମଧ୍ୟ ଚାଲିଛି, ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଗୋ ପ୍ରମାନନ୍ଦେ।